ମୁଁ ମୁଣ୍ଡା ସାହିରୁ କହୁଛି, ନୀଳକଣ୍ଠ ନଗର ମୁଣ୍ଡା ସାହି ଅର୍ଥେଶୁଆରେ। ଖରା ତ ଏବେ ପ୍ରବଳ ହଉଛି, ଖରା ଯୋଗୁଁ ମୁଣ୍ଡ ବେଶୀ ବୁଲଉଛି, କିନ୍ତୁ ଖରା କାହିଁ ଅଧିକ ହଉଛି କି ଗଛ ପଛ ଏଠି ନଥିବାରୁ। ତାପରେ ସବୁ ଆଗରୁ ଆମେ ବାପା ଜେଜେବାପା ଅମଳରେ ଏମିତି ଖରା ନଥିଲା, କାରଣ ଗଛ ସେତେବେଳେ ଥିଲା, ଚାଳ ଘର ଥିଲା। କିନ୍ତୁ ଏବେ ତ ସେଇ ଗାଡି ମଟର ସବୁ ଚାଲୁଛି, କିନ୍ତୁ ଖରା ଅଧିକରୁ ବାହାରକୁ ବାହାରି ପାରୁନି। ଠିକ ବୟସ୍କ ଲୋକ ମୁଁ, ଯୁଆଡୁ ଗଲେ ବି ଖରାରେ କିଛି କାମ ବି କରିପାରୁନି, କାମ ସବୁ ମୋର ବନ୍ଦ ରହୁଛି, ଘରେ ରହୁଛି ଆଉ। ନା ମୋର ସୁଲୋଚନା ସେଠି ନୀଳକଣ୍ଠ ନଗର ମୁଣ୍ଡା ସାହି ଅର୍ଥେଶୁଆ।
Thank you.